कृष्ण प्रेष्ठाय भूतले श्रीमते भक्ति स्वरूप दाम्बर स्वामी नामिने नमो विष्णुपादाय कृष्ण प्रेष्ठाय भूतले श्रीमते भक्ति वेदांत स्वामी नामिने नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशकारिणे वंशा कल्पतरुभ्यश्च कृपा सिंधुभ्यः च पतितानां पावनेभ्यो वैष्णवेभ्यो नमो नमः श्रीकृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौरभक्तानंद हरे कृष्ण 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 हरे 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 राम 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 आम आज आरंभ करवा दश दशमी पैंतीस अध्याय तो आमर जो संकल्प थिला समग्र भागवत को पाठ करने आलोचना करने तेणु मझे सब विभिन्न प्रकार डिस्टर्बेंस थिला किंतु भगवान चाहती से कथाटी हम तेणु आम पैंतीस अध्याय आज पुणी कथा आरंभ करवा पैंतीस अध्याय हूँ जुगल गीति अध्याय शीर्षक हूँ जुगल गीति कहीं ये दुई दुईट श्लोक गोटे अर्थ को प्रकाश कर जुगल गीत कहते छबिश टी श्लोक अच्छा बारटी जुगल अच्छा बार जो चबीश प्रथम श्लोक और लास्ट श्लोक एमती छबिश टी श्लोक रही तेनाली कह प्रथम श्लोक आम पाठ करवा आम दीज मिसिक पाठ करवा ना मो पर तुम पाठ कर गोप्य कृष्णे वनम जाते तम अनुद्रुत चेतसः कृष्ण लीला प्रगायन्त्यो निन्युर्दुःखेन वासरान् सुखदेव गोस्वामी ये लीलाटी को वर्तमान पैंतीस अध्याय जुगल गीत कहवापी परीक्षित महाराज को आरंभ कर अध्याय शीर्षक हूँ जुगल गीत कहीं दुई दुईट गीत दुई दुईट श्लोक गोटे गोटे अर्थ को प्रकाश कर साधारण गोटे श्लोक गोटे अर्थ प्रकाश कराए केतबेळे केमिति दुईटा श्लोक गोटे अर्थ प्रकाश कराए ना अधिकांश समय गोटे श्लोक गोटे अर्थ प्रकाश कराए कि ये अध्याय शीर्षक जुगल गीत दुईट श्लोक गोटे अर्थ को प्रकाश कर आम अध्य जो कहले सी मतलब आम विषय पार से चाहे जो अच्छा अच्छा सुविधा आम मिलगला जो ट्रेलर तो जो चाहिए कर समस्त समय देख अच्छा हाँ तेणु ये कहुच सुखदेव गोस्वामी कहते गोप्य कृष्णे वनम जाते भगवान कृष्ण जिते बड़े गण को जाऊँगी गोप्य आर अन्वय रही अन्वय जान लें आम जापर तार अर्थ को बुझा बहुत सहज हम संस्कृत आम जब अर्थटा को जान जा अन्वय मैंने आमर आम गद्य आकार ये करे गद्य आकार कौन आम बुझ गद्य आकार पद्य आकार से अलग अलग प्रकार लेखाही थी तेणु से गद्य आकार प्रकाश करवा तार अर्थ हूँ यही भाव गद्य कहले गद्य आकार प्रकाश कले जमी हम से अन्य कहुए तेना आर जो अन्य हम कौन कृष्ण बन जाते तम अनुद्रुत चेतस गोप्य कृष्ण लीला प्रगायंत्य दुखेन बासरा निर्णय यही भाव कृष्ण बनम जाते आम शुणुले दशम स्कंद एक अध्याय गोपी मान से गीतटी अटति जत भगवान निकान भगवान जो सका चल जा कानन को चली जाते नानी अनिक अन्य तीन दिवस भगवान चली जाती कानन को ତେଣୁ ଭଗବାନଙ୍କର ବିରହରେ ତାଙ୍କୁ ତ୍ରୁଟି ଯୋଗାଏ ଗୋଟେ ତ୍ରୁଟି ତ୍ରୁଟି କହିଲେ କୁହାଯାଏ 8/15 8/45 ସେକେଣ୍ଡକୁ ତ୍ରୁଟି ବୋଲି କୁହାଯାଏ ପାଖାପାଖି ଏ ନା ନା ଏଇଟା ଲବ ତ୍ରୁଟି କହିଲେ ଆହୁରି କମ୍ ସମୟ ସେ ଗୋଟେ ଯୁଗ ଭଳି ଲାଗେ ଭଗବାନଙ୍କ ଅଦର୍ଶନରେ ପୁଣି ଯେତେବେଳେ ଭଗବାନ ଫେରନ୍ତି କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚେତେ ଜଡ଼ ଉଦୀକ୍ଷତା ପଦ୍ମ ପ୍ରଦୂଷଣ ତେଣୁ ଭଗବାନ ଯେତେବେଳେ ଫେରନ୍ତି ସନ୍ଧ୍ୟା ସମୟରେ ସେଇ ସମୟରେ ଭଗବାନ ସୁନ୍ଦର ମୁଖ ରହିଛି କୁଟିଳ କୁନ୍ତଳ ବହୁତ ସୁନ୍ଦର ତାଙ୍କର କେଶ ରାଜି ରହିଛି ତାଙ୍କର ଏଇଭଳି ଭାବରେ କେଶ ମଣ୍ଡିତ ତାଙ୍କର ଆନନକୁ ମୁଖକୁ ଦେଖିକିରି ଜଡ଼ ଉଦୀକ୍ଷତା ପଦ୍ମ ପ୍ରଦୂଷଣ ସେଇ ସମୟରେ ଯଦି ତାଙ୍କର ଚକିରେ ପଲକ ପଡ଼ିଯାଏ ତାହେଲେ ସିଏ ବହୁତ କ୍ରୋଧ ତାଙ୍କର ଆସେ ବିଧିକୁ ନିନ୍ଦା କରନ୍ତି ଏସବୁ ଚୈତନ୍ୟ ଚରିତ୍ରରେ ବର୍ଣ୍ଣନା କରାଯାଇଛି ତେଣୁ ଏଠି କହୁଛି କୃଷ୍ଣ ବନଂ ଯାହାତେ ତମ ଅନୁଦୃତ ଚେତସ ଭଗବାନ ଯେତେବେଳେ ବନକୁ ଚାଲିଯାଆନ୍ତି ସେମାନେ ଦେଖନ୍ତି ଭଗବାନ ଯିବାରେ ଦେଖନ୍ତି କାହିଁକି ରହିଥିବେ ସେ କ'ଣ ଯେତେବେଳେ ଅଦୃଶ୍ୟ ହେଇଯିବେ ସେତେ ପର୍ଯ୍ୟନ୍ତ ଦେଖିଥିବେ କୁହାଯାଏ ସେ କ'ଣ ଚାଣୁ ହେଇଯାଆନ୍ତି ଭଗବାନ ବିରହରେ ଏଇଭଳି ଭଗବାନ ତାଙ୍କର ଦୁଃଖ ଆରମ୍ଭ ହେଇଗଲା ଗୋପୀ ଗୀତରେ ସେସବୁ ବର୍ଣ୍ଣନା କରାଯାଇଛି କଲିଳତାଙ୍କ ତା ଭଗବାନ ଯେତେବେଳେ ଚାଲିଯାଆନ୍ତି ସେତେବେଳେ ତାଙ୍କର ମନ ମଧ୍ୟ ତାଙ୍କ ସାଙ୍ଗରେ ଯାଏ ମୂର୍ଚ୍ଛା ହେଇଯାଆନ୍ତି ସେମାନେ ତେଣୁ ଏଇଭଳି ଭାବରେ କୃଷ୍ଣ ବନଙ୍କ ଯାହାତେ ତମ ଅନୁଦୃତ ଚେତସ ତାଙ୍କର ଚେତନା ତାଙ୍କର ହୃଦୟ ଭଗବାନ ପାଖରେ ଲାଗିକି ରହିବ ତାଙ୍କ ପଛେ ପଛେ ସେ ଯାଆନ୍ତି ତାଙ୍କ ମନଟା ଯାଏ ତାଙ୍କ ପଛେ ପଛେ ଅନୁଦୃତ ଚେତସ ଗୋପ୍ୟ କୃଷ୍ଣ ଲୀଳା ପ୍ରଦାୟନ୍ତ ଗୋପୀମାନେ ଭଗବାନ ଲୀଳାକୁ ଗାନ କରନ୍ତି ପ୍ରଜ୍ଞାନ୍ତ ପ୍ରଜ୍ଞାନ୍ତ କରି ପ୍ରକୃଷ୍ଟ ରୂପରେ ଗାନ କରନ୍ତି ଉଚ୍ଚ ସ୍ୱରରେ ଗାନ କରନ୍ତି ଏଇଟାକୁ ମଧ୍ୟ ଆମେ ଗାନ କରିପାରିବା ଏଇଟା ଗାନ ଏଇଟା ଆମର ଶ୍ରୀ ସୁନ୍ଦର ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଗୋଟେ ଗାନ ବହୁତ ସୁନ୍ଦର ଶ୍ଳୋକ ସହିତ ତାର ସ୍ୱର ରହିଛି ସେ ସ୍ୱରରେ ଗାନ କରେ ଆମେ କହିବା ତା ପରଠୁ ଆରମ୍ଭ ହବ ସେଟା ଶ୍ଳୋକ ତାର ସ୍ୱର ରହିଛି ସ୍ୱରରେ ଗାନ କରାଯାଉଛି କୃଷ୍ଣ ଲୀଳା ପ୍ରଜ୍ଞାୟନ୍ତି ନିନ୍ୟୁ ଦୁଃଖେନ ବାସରାନ ତେଣୁ ବାସରାନ କହିଲେ ଏସବୁ ଦିନ ସବୁ ଏଇଭଳି ଭାବେ ତାଙ୍କର ଦୁଃଖରେ କଟୁଥିଲେ ନିନ୍ୟୁ ଦୁଃଖେନ ବାସରାନ କିନ୍ତୁ ଏ ଦୁଃଖଟା ଆମର ଭୌତିକ ଦୁଃଖ ନୁହେଁ ଏ ପ୍ରକୃତରେ ଆହୁରି ଅଧିକ ସୁଖ କାରଣ କୁହାଯାଏ ଯେଭଳି ଭାବରେ ମିଳନରେ ଯେଉଁ ଆନନ୍ଦ ଥାଏ ବିରହରେ ଯେଉଁ ଦୁଃଖ ରହିଯାଏ କିନ୍ତୁ ତା ଆନନ୍ଦ ସେ ଆନନ୍ଦ ଠାରୁ ଆହୁରି ଅଧିକ ଆନନ୍ଦ ମିଳନର ଆନନ୍ଦ ଠାରୁ ବିରହର ଦୁଃଖଟା ଆହୁରି ଅଧିକ ଆନନ୍ଦ ବର୍ଣ୍ଣନା କରାଯାଇଛି ତେଣୁ ଭୌତିକ ହଁ ଏଇଟା ତ ବିକୃତ ପ୍ରତିଫଳନ ନା ଭୌତିକ ଜଗତ ଚିତ୍ ଜଗତର ବିକୃତ ପ୍ରତିଫଳନ ତେଣୁ ଏଠି କୁହାଯାଉଛି ସେଦର ସ୍ୱାମୀ କହୁଛନ୍ତି ଏବଂ ରାତ୍ରିଷୁ କୃଷ୍ଣେନ ସ୍ୱେର ଅଭିରମିତାନା ଦିବା ତତ୍ ବିରହ ଇତ୍ୟାନା ଅନୁଗୀତେନ ଦିନ ନିସ୍ତାର ପ୍ରକାର ମାୟ ଏଇଭଳି ଭାବେ ରାତି ଗୋପୀମାନଙ୍କର ରାତ୍ରିରେ ଭଗବାନଙ୍କ ସହିତ ମିଳିତ ହୁଅନ୍ତି ଭଗବାନଙ୍କ ରାସଲୀଳା ରାତ୍ରିରେ ଭଗବାନଙ୍କ ସହିତ ରାସଲୀଳା ଚାଲେ କିନ୍ତୁ ଦିବସରେ ଭଗବାନ ବିରହରେ ତାଙ୍କର ଗୀତ ଗାନ କରନ୍ତି ଅନୁଗୀତେନ ତତ୍ ଦିନ ନିସ୍ତାର ପ୍ରକାର ଭଗବାନ ବିରହରେ ସେମିତି କେମାନେ ରହିବେ ଭଗବାନ କେତେ କେତେ ଉନ୍ନତ ଭକ୍ତ ସେମାନେ ତାଙ୍କ ପ୍ରେୟସୀ ତାଙ୍କ ବିରହରେ ରହିପାରିବେ ନାହିଁ ଗୋଟିଏ ମୁହୂର୍ତ୍ତ ସେ ରହିପାରିବେ ନାହିଁ ତେଣୁ ତାଙ୍କର ଗୀତ ଗାନ କରନ୍ତି ତେଣୁ ଆମେ ଯେଉଁ ଭଗବାନଙ୍କ ନାମ ନେଉଛେ ଏଇଭଳି ଭଗବାନ ସହିତ ଆମେ ଯୁକ୍ତ ହେଉଛେ ଭଗବାନ କୃପା କରି ଆମକୁ ଗୋପୀ ମା ଯେମିତି ତାଙ୍କ ପ୍ରିୟ ଆମେ ମଧ୍ୟ ତାଙ୍କର ସେଇଭଳି ଭାବେ ପ୍ରିୟ ତାଙ୍କ ଭଳି ନହେଲେ ମଧ୍ୟ ଆମେ ତାଙ୍କର ପ୍ରିୟ ତେଣୁ ସେ ଆମକୁ ଯେଉଁମାନେ ଭଗବାନ ବିରହରେ ବିରହ ଯନ୍ତ୍ରଣା ଭୋଗ କରୁଛନ୍ତି ତାଙ୍କ ପାଇଁ ଇଏ ରହିଛି ତାଙ୍କ ନାମରେ ଆମେ ଭଗବାନଙ୍କୁ ଉପସ୍ଥିତି ଉପଲବ୍ଧି କରିବା ତାଙ୍କ ନାମରେ ସେ ରହିଛନ୍ତି ତେଣୁ ଏ ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି ବିଷ୍ଣୁ ପୁରାଣରୁ ଉଦ୍ଧାର କରି କହିଛନ୍ତି ଯେ ଇଏ ଭଗବାନ ବିରହରେ ସତଥା ସ୍ୱ ଭୋଗୀ ବି राम मधुसूदन तथा अब्द कोटि भी प्रतिमा क्षणस्तेन बिना भवदिति। भगवान विरह रे गोटे क्षण केते समय लगुला अब्द कोटि वर्ष गोटे वर्ष भाई लगुला भगवान अनुपस्थित गोटे वर्ष भाई लगुला সেইভাবে ভাবে বর্ণনা করা যাই আমি শুনলে রাস লীলার ভগবান যেত রাস নৃত্য করুলে সে রাত্রিটি ভগবান আমি ভাবছি গোটিয়ে রাতে কিন্তু প্রকৃতির সেটি বর্ণনা করা যাই ব্রহ্মরাত্র উপাবৃতে ব্রহ্মাঙ্কর গোটে রাতে চালগলা চালিশ পঁচিশ কোটি বর্ষ ইয়ে হচ্ছে গোটে দিনর পরিমাণ ব্রহ্মাঙ্কর তাঁর রাত্রি ভাবে সেইভাবে ভাব তেমন এই যে রাস নৃত্য করুলে এইটা গোটে চারিশ বতিশ কোটির কথা বর্ষ আমি এটা বুঝিপারিবা না তেমন তেমন এটি কোথায় সনাতন গোস্বামী কোথায় অন্তিমে এই ছবিশ নম্বর শ্লোকের সেটা কুহযিব এবং ব্রজস্ত্রী রাজন কৃষ্ণ লীলা অনুগায়তি। এইভাবে ভাবে খালি গোটিয়ে নমুনা দিয়াগলা এইভাবে সবুদিন তাঁর চালে প্রতিদিন পর্যন্ত ভগবান উচ্চারণ করুলে ভগবান বিরহরে সে এইভাবে ভাবে দিনবেলা তাঁর লীলা গান করুলে এবং তাঁর লীলা যেত গান করা যায় সেটি ভগবান উপস্থিত অনুভব করা ভগবান কেছেন এইটা তুমি জাঁথিব যে না হম প্রকাশ বৈকুণ্ঠে যোগী না বুধে নেছ মধুভক্ত যত্র গায়ন্তি তৎতিষ্ঠা বিনা সেটি ভগবান সেটি তাঁর গান করা যাচ্ছে তেমনি আমি তাঁর কথা কুচ মানে ভগবান এটি অনেক ভগবান উপস্থিতি আমি উপলব্ধি করা তেমন বিশ্বনাথ চক্রবর্তী ঠাকুর তাঁর ভাষার কৌশল কন না দি গোপীজ প্রেম ইন অর্ডার টু নারিশ ইটসেলফ ডিভাইডেড ইটসেলফ ইনটু টু পার্টস গোপীকর প্রেমটা দুই ভাগে বিভক্ত করা যাইছে সেটা আচ্ছাদন করছেন গোপী মানে দি কুলনেস অফ ডাইরেক্ট এনজয়মেন্ট উইথ কৃষ্ণ ইন দ্য মুন লাইট মুন লাইট যে চন্দ্র কিরণরে শীতলতা সে প্রাপ্ত ভগবানের মিলনরে এবং ভগবান বিরহরে তাকে কৌশল হিট অফ সেপারেশন ফ্রম হিম ইন দ্য ডে টাইম দিনবেলা যেমন আমি তাপ অনুভব করছে সেইভাবে ভাবে ভগবান বিরহ তাপ সে অনুভব করুলে দি গোপী স্পেন্ড দেয়ার নাইটস অ্যাজ প্রিভিয়াস ডেসক্রাইব ডাইরেক্টলি অ্যাসোসিয়েটিং উইথ কৃষ্ণ বাই সিঙ্গিং অ্যান্ড ড্যান্সিং কনভরসিং কিসিং অ্যান্ড রিলিসিং কনজুগাল রস এ রস লীলা রাত্রিরে এটা তাঁর চলে এবং দিনবেলা দে কুড ওনলি অ্যাসোসিয়েট উইথ কৃষ্ণ বাই থিঙ্কিং অফ হিম তাঁর বিষয়ে চিন্তা করি ভগবান সহ সে যুক্ত হলে ড্রিঙ্কিং দ্য নেক্টার অফ কৃষ্ণস ফ্লিউট সং দ্য গোপীজ বিকেম ইমার্সড ইন দ্য রস অফ সেপারেশন তাঁর সে মানে সেই যে ভগবান বেণুনাথ করতে সে বেণুনাথ সে শ্রবণ করতে সেই যে বেণুনাথর যে রসকু সে আস্বাদন করতে ওয়েন কৃষ্ণ ওয়েন্ট টু দ্য ফরেস্ট টু হার্ট দ্য কাউস দ্য গোপীজ মাইন্ডস চেঞ্জড আফটার হিম তন অনুদ্রুত তম অনুদ্রুত অর্থ হচ্ছে ভগবান পছে পছে তাঁর মন যাওয়া এইভাবে ভাবে অনেক আচার্য মানে বহুত আমি পর শ্লোক দুইটি পাঠ করিবা এটা এমতি রয়েছে বাম বাহু কৃত বাম কপোল বলগিত ক্রুর ধরাপিত বেণু কোমলাঙ্গুলি আশ্রিত মার্গম গোপ্য ইরয়তি যত্র মুকুন্দ ব্যোম যান বনিতা সহসিদ্ধি বিস্মিতা তৎ উপধার্য সলজ্জা কাম মার্গণ সমর্পিত চিতা কস্মলম যজৌ যজৌ অপস্মিতানি বাম বাহু কৃত বাম কপোল বলগিত ভ্রূরধরাপিত বেণু এই যে রামায়ণ রয়েছে না ରାମାୟଣ ରହିଛି ନା ସେଇ ସେଇ ସ୍ୱର ଏଇଟା ରାମାୟଣ ସ୍ୱର କୋମଳାଙ୍ଗୁଳି ଆଶ୍ରିତ ମାର୍ଗମ ବ୍ୟୋମ ଜାନ ଗଣିତା ସିଦ୍ଧୈ ବିସ୍ମିତା ତତ୍ ଉପଧାର୍ଯ୍ୟ ସଲଜ୍ୟା କାମ ମାର୍ଗଣ ସମର୍ପିତ ଚେତା କସ୍ମଳଂ ଯଜୁହୋରପ ସ୍ମିତ ନେବ୍ୟଃ। ଏଇଟା ହେଉଛି ସୁନ୍ଦର ଶ୍ଳୋକ। ଇଏ ହେଉଛି ସନାତନ ଗୋସ୍ୱାମୀ କହୁଛନ୍ତି ଏଇଟା ସୁପ୍ରସିଦ୍ଧ ତ୍ରିଭଙ୍ଗ ଅନୁସାରେଣ। ଭଗବାନ ଯେଉଁ ବାମ ଜଙ୍ଘ ଉପରେ ଦକ୍ଷିଣ ଜଙ୍ଘକୁ ନାଶ କରିକିରି ଯେଉଁ ତ୍ରିଭଙ୍ଗ ଲଳିତ ସ୍ଥାନରେ ରହନ୍ତି, ଇଏ ସେଇ ଶ୍ଳୋକଟିକୁ ମାନେ ପକାଉଛନ୍ତି। ସେଇ ଶ୍ଳୋକରେ ସେଇଟା କୁହାଯାଉଛି ବାମ ବାହୁ କୃତ ବାମ କପୋଳ। ବାମ ବାହୁ ରେ ବାମ କପୋଳ, ଭଗବାନ ଯୋଉ ବଂଶୀ ନାଦ କରୁଛନ୍ତି ନା ବାମ ବାହୁକୁ ଏମିତି ତ୍ରିଭଙ୍ଗ ଟାଣି ଯୋଉ ରହିଛି ସେଇଭଳି ନା ବାମ ବାହୁ କୃତ ବାମ କପୋଳ। ବାମ କପୋଳ ବଲ୍ଗୁତ ଭ୍ରୁ, ତାଙ୍କର ଭ୍ରୁ ଉଞ୍ଚନ କରିକିରି ତାଙ୍କ ପ୍ରତି ଇସାରା କରୁଛନ୍ତି। ବଲ୍ଗିତ ଭ୍ରୁ ଅଧରାର୍ପିତ ବେଣୁ, ଅଧର ଅଧର କହିଲେ ତଳ ଉଠକୁ ଅଧର ବୋଲି କୁହାଯାଏ, ବେଣୁକୁ ଅଧରରେ ରଖିକିରି ଯୋଉ ବେଣୁ ନାଦ କରୁଛନ୍ତି, ବେଣୁ ପଣ ଯୋଉ ରହିଛି ନାଦ କରୁଛନ୍ତି। କୋମଳାଙ୍ଗୁଳି ଭିର ଆଶ୍ରିତ ମାର୍ଗ, ତା ଦେହରେ ଯୋଉ ଛିଦ୍ର ସବୁ ରହିଛି ତାଙ୍କର ସୁନ୍ଦର କୋମଳ ଅଙ୍ଗୁଳି, ଏ କୋମଳ ଅଙ୍ଗୁଳ ତାଙ୍କର ଅଙ୍ଗୁଳିରେ କୋମଳ ଅଙ୍ଗୁଳି ରହିଛି, ତା ଦେହରେ ସେ ଛିଦ୍ରରେ ସବୁ ଚଳଚାଳନ କରୁଛନ୍ତି। ଗୋପ୍ୟ ଇରୟତି ଯାତ୍ର ମୁକୁନ୍ଦ, ଗୋପ୍ୟ କହିଲେ ଏଠି କ'ଣ ଗୋପୀ ମାନେ ଏଇଭଳି ଭାବରେ ସେସବୁ ଗାନ କରୁଛନ୍ତି। ଏଠି କୁହାଯାଇଛି ଶ୍ରୀ ଏ ଗୋପ୍ୟ ଯତ୍ର ମୁକୁନ୍ଦ ବାମ ବାହୁକୃତ ବାମ କପୋଳ ବଲ୍ଗୁତ ଭ୍ରି ବଲ୍ଗୁତ ଭ୍ରୁ ଅଧରାର୍ପିତ ବେଣୁ କୋମଳାଙ୍ଗୁଳି ବି ଆଶ୍ରିତ ମାର୍ଗ ଇରୟତି ତଦା ବ୍ୟୋମ। ଇରୟତି ଅର୍ଥ ହେଉଛି କ'ଣ ନା ଏଠି କୁହାଗଲା ଇରୟତି ମାନେ ଭଗବାନ ଯୋଉ ବେଣୁ ନାଦ କରୁଛନ୍ତି ଇରୟତି ଇରୟତି ତଥା ସେଇ ସମୟରେ କ'ଣ ହୁଏ ନା ବ୍ୟୋମ ବ୍ୟୋମ ଯାନ ବନିତା, ଦେବତା ମାନେ ଆସି ଦେଖନ୍ତି ସେଟାକୁ ଭଗବାନ ଲୀଳାକୁ। ବ୍ୟୋମ ଯାନରେ ତାଙ୍କର ଦେବତା ମାନଙ୍କ ସ୍ତ୍ରୀ ବନିତା ମାନେ ସିଦ୍ଧେଇ ସହ ସିଦ୍ଧ ମାନେ ମଧ୍ୟ ଆସନ୍ତି ତାଙ୍କ ସହ ତତ୍ ଉପଧାରିୟ ବିସ୍ମିତା, ଏସବୁ ଦେଖିକି ସେମାନେ ବିସ୍ମିତ ହେଇଯାଆନ୍ତି। ସଲଜ୍ୟା କାମ ମାର୍ଗଣ ସମର୍ପିତ ଚିତ୍ତା, ଭଗବାନ ଦେଖିକି ତାଙ୍କର କାମ ବେଗ ଉଦୟ ହୁଏ କାମ ଭାବ ଉଦୟ ହୁଏ। ତେଣୁ ଅପସ୍ମୃତ ନବ୍ୟ ନିବ୍ୟ କସ୍ମଳଂ ଯଜୁ, ଅପସ୍ମୃତ ତାଙ୍କର ଯୋଉ ବସ୍ତ୍ର ବସ୍ତ୍ର ଶିଥିଳ ହେଇଯାଏ, ଏଇଭଳି ତାଙ୍କର ସ୍ୱାମୀଙ୍କର କୋଳରେ ବସିଥିଲା ବେଳେ ମଧ୍ୟ ସେ ମୂର୍ଚ୍ଛା ହେଇଯାଆନ୍ତି। ଦେବତା ମାନେ ଏଇ ଯୋଉ କହିବାର ଉଦ୍ଦେଶ୍ୟ ଏ ଗୋପୀ ମାନେ କହୁଛନ୍ତି ଏସବୁ ଆସିବ କଥା, ଯୋଉ ଦେବତା ମାନେ ଦେବସ୍ତ୍ରୀ ମାନେ ମୋହିତ ହେଇ ଭଗବାନ ସେ ରୂପକୁ ଦେଖିକିରି ସେ ବଂଶୀ ନାଦ ଶୁଣିକିରି ତାଙ୍କ ସ୍ୱାମୀଙ୍କ ସହିତ ଥିଲେ ମଧ୍ୟ ସେ ମୂର୍ଚ୍ଛା ହେଇଯାଆନ୍ତି, ଏବଂ ତାଙ୍କର ସ୍ୱାମୀ ମାନେ ତାଙ୍କ ପତ୍ନୀ ମାନଙ୍କ ପ୍ରତି କୌଣସି ଈର୍ଷା ପ୍ରକାଶ କରନ୍ତି ନାହିଁ, ବରଂ ସେ ଆନନ୍ଦିତ ହୁଅନ୍ତି ଭଗବାନ ପ୍ରତି ଇଏ ଏଭଳି ଭାବରେ ସମର୍ପିତା। ଏଇଭଳି ଭାବରେ ଶ୍ଳୋକଟିର ଅର୍ଥ ରହିଛି। ତେଣୁ ଏଠି କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ଏର ଭାବ ହଉଛି କ'ଣ ଗୋପୀ ମାନଙ୍କର ବୃନ୍ଦାବନେ ଗାହା ସଞ୍ଚାର୍ଯ୍ୟ ଏଠି ରହିଛି ଗାଭୀମାନଙ୍କୁ ସଞ୍ଚରଣ କରୁଥିଲା ବେଳେ ଗାଭୀମାନେ ସଞ୍ଚରଣ କରୁଥିଲା ବେଳେ ଏ ଯୋଉ ବଂଶୀ ନାଦ କରୁଥିଲେ ସେଇ ଶୁଣିକିରି ଟୁ ଆନାଉନ୍ସ ହିଜ୍ ଆରାଇଭାଲ ବଂଶୀ ନାଦ ମାଧ୍ୟମରେ ସେ ପ୍ରକାଶ କରିଦେଉଥିଲେ ମୁଁ ଆସି ପହଞ୍ଚିଗଲି ବନରେ, ଆଣ୍ଡ ଟୁ କନସୋଲ୍ ଦ ଟ୍ରିଜ୍ କ୍ରିପର୍ସ ବାର୍ଡସ୍ ଆଣ୍ଡ ବିଚ୍ ସଫରିଂ ଇନ୍ ସେପାରେସନ୍ ଫ୍ରମ୍ ହିମ୍। ରାତ୍ରି ବେଳା ଭଗବାନ ଗୋପୀମାନଙ୍କ ସହିତ ମିଳିତ ହଉଥିଲେ, କିନ୍ତୁ ଦିନବେଳା ସବୁ ବୃକ୍ଷ ଲତା ଏମାନଙ୍କ ସହିତ ମିଳିତ ହଉଥିଲେ, ରାତିରେ ସେମାନେ ବିରହ ଅନୁଭବ କରୁଥିଲେ। କିନ୍ତୁ ଦିନବେଳା ଯେତେବେଳେ ତାଙ୍କର ବଂଶୀ ଧ୍ୱନି ଶୁଣୁଛନ୍ତି, ତାଙ୍କ ନିକଟରେ ସେ ଚାରଣ କରୁଛନ୍ତି, ତେଣୁ ସେ ମିଳନର ସୁଖ ଅନୁଭବ କରୁଛନ୍ତି। ଯେଉଁମାନେ ବୃକ୍ଷ ରହିଛନ୍ତି, ଲତା ରହିଛନ୍ତି, ପକ୍ଷୀ ରହିଛନ୍ତି, ପଶୁମାନେ ରହିଛନ୍ତି, ଏମାନେ ସବୁ ତାଙ୍କର ଭଗବାନ ସହିତ ଏଇ ଯୋଉ ଲୀଳା ସବୁ ହେଇଛି ସେଇଟାକୁ ସେମାନେ ବର୍ତ୍ତମାନ ସ୍ମରଣ କରୁଛନ୍ତି ଗୋପୀମାନେ। ସେ ବର୍ଣ୍ଣନା କରାଯିବ, ଭଗବାନ ଯୋଉ ରାହାସ ଲୀଳା କରିଥିଲେ କୁହାଯାଏ 8ମ ବର୍ଷରେ କରିଥିଲେ ବୋଲି, 8 ବର୍ଷରେ, 8 ବର୍ଷ ଯେତେବେଳେ ହେଇଥିଲା ତାଙ୍କୁ, କାରଣ ସେଠି 11 ବର୍ଷ ପର୍ଯ୍ୟନ୍ତ ଭଗବାନ ରହିଥିଲେ, ଏକ୍ଜାକ୍ଟଲି 11 ନୁହଁ ଆହୁରି କମ୍। ତେଣୁ ଏଇ 3-4 ବର୍ଷ ଲୀଳା ହେଇଥିଲା ଏ ରାହାସ ଲୀଳା। ଗୋଟିଏ ରାତ୍ରିର ଲୀଳାକୁ ବର୍ଣ୍ଣନା କରାଯାଇଛି 29-33 ଦଶମ ସ୍କନ୍ଧରେ, କିନ୍ତୁ ସବୁଦିନ ଏଇଭଳି ଭାବେ ଲୀଳା ହଉଥିଲା ଅଧିକାଂଶ ଦିନରେ, ଅଧିକାଂଶ ରାତ୍ରିରେ। ତେଣୁ ଇଏ ଦିନବେଳା ରାତ୍ରିବେଳା ସେମାନେ ଯୋଉ ଭଗବାନ ବିରହରେ ରହିଥିଲେ, ବର୍ତ୍ତମାନ ଭଗବାନ ବେଣୁ ନାଦ ଶୁଣିକିରି ସେମାନଙ୍କ ମିଳନ ସୁଖ ପ୍ରାପ୍ତ ହଉଛନ୍ତି। The gopis, overwhelmed with waves of ecstasy from hearing the flute sound, spoke to their friends in 12 pairs of verses. ତେଣୁ ଗୋପୀମାନେ ବେଣୁନାଦ ଶୁଣୁଥିଲେ, ଶୁଣିକିରି ସେ ବହୁତ ଆନନ୍ଦରେ ତାଙ୍କର ସଖୀମାନଙ୍କ ସହିତ ଏଇ 12ଟି ଶ୍ଳୋକ ଯୁଗଳ ଗୀତକୁ ଗାୟନ କରିଛନ୍ତି। ବିଭିନ୍ନ ସ୍ଥାନରେ ବିଭିନ୍ନ ଗୋପୀମାନେ ଏଇସବୁ ଗାୟନ କରିଛନ୍ତି। ଗୋଟିଏ ଦଳର ଗୋପୀ, ଅନେକ ପ୍ରକାର ଗୋପୀ ଆମେ ଶୁଣୁଥିଲେ ନା, ତମେ ଯୋଉ ଚିଠି ଦେଇଥିଲେ ଭଗବାନ 47 ଅଧ୍ୟାୟରେ ସବୁ ବର୍ଣ୍ଣନା କରିଥିଲେ, ଅନେକ ପ୍ରକାର ଗୋପୀ ଅଛନ୍ତି, ତାଙ୍କ ପାଇଁ ଅନେକ ପ୍ରକାର ଚିଠି ଦିଆ ହେଇଥିଲା, ମନେ ପଡ଼ୁଛି ଏଇଟା ଦଶମ ସ୍କନ୍ଧ 47 ଅଧ୍ୟାୟରେ ସବୁ କୁହା କୁହା ହେଇଥିଲା ସେଇଟା। ତେଣୁ କୃଷ୍ଣ ରେଷ୍ଟେଡ୍ ହିଜ୍ ଲେଫ୍ଟ ଚିକ୍ ଅନ୍ ହିଜ୍ ଲେଫ୍ଟ ସୋଲ୍ଡର ଇନ୍ ଅର୍ଡର୍ ଟୁ ପ୍ଲେ ଦି ଯୋଉ ବଂଶୀ, ବଂଶୀକୁ ବାଦନ କରିବା ପାଇଁ ବାମ କନ୍ଧରେ ଭଗବାନଙ୍କର ଯୋଉ ଅଥରକୁ ଏମିତି ଅଣେଇକିରି, ବାମ ପଟକୁ ଅଣେଇକିରି ସେ ଗାନ କରୁଛନ୍ତି। ଆସେଣ୍ଡିଂ ଆଣ୍ଡ ଡିସେଣ୍ଡିଂ ମୋଡ୍ସ ଅଫ୍ ଦ ରାଗସ୍, ଯୋଉ ସ୍ୱର ସବୁ ରହିଛି ଆମର ରହିଛି ନା, ଯୋଉ ଉତ୍ଥାନ ରହିଛି, ପତନ ରହିଛି, ବିଭିନ୍ନ ସ୍ୱର ନାହିଁ କି, ଉତ୍ଥାନ ରାଗ ରହିଛି, ପତନ ରାଗ ରହିଛି, ସେଇଭଳି ଭାବରେ ଗାନ କରୁଛନ୍ତି। ଆଟ୍ ଦ ଟାଇମ୍ କୃଷ୍ଣ ପ୍ଲେସ୍ଡ ହିଜ୍ ରାଇଟ୍ ସ୍ୟାଙ୍କ ଓଭର ହିଜ୍ ଲେଫ୍ଟ ସ୍ୟାଙ୍କ, ବାମ ବାହୁ ଉପରେ ଦକ୍ଷିଣ କ'ଣ ବାମ ଜଙ୍ଗ ଉପରେ ଦକ୍ଷିଣ ଜଙ୍ଗକୁ ରଖିଛନ୍ତି। ଏଇ ତ୍ରିଭଙ୍ଗ ଲଳିତ, ତ୍ରିଭଙ୍ଗ ଭଗବାନ ଯଦି ବେଣୁନାଥ କରନ୍ତି, ତ୍ରିଭଙ୍ଗ ଲଳିତରେ ସେ ବେଣୁନାଥ କରନ୍ତି। ହୁଇଚ୍ ଏନ୍ଚାଣ୍ଟେଡ୍ ଦ ଥ୍ରୀ ୱାର୍ଡ୍ସ ଲଳିତ, ଗୋଟେ ପାଖରେ ବ୍ୟବହାର ଅଣ୍ଟା ପାଖରେ ଗୋଟେ, ଆଉ ପାଦରେ, ପାଦ ଏମିତି ରହିଛି ନା, ବାମ ବାହୁ ବାମ ଜଙ୍ଗ ଉପରେ ଜଙ୍ଗ ବାହୁ ଦକ୍ଷିଣ ଜଙ୍ଗକୁ ରଖିଛନ୍ତି, ତେଣୁ ଏମିତି ରହିଛି। ଏ ଯୋଉ ଦେଖିକିରି ଆମେ ଯୋଉ ରହିଛି ନା, ଏବେ ସବୁ ହେବ ନାହିଁ, ସେ ଆମ ନାଗ ରହେ, ତମେ ଯଦି ସୁବିଧା ହବ କାମ କରିବ ଗୀତଟି। ହ୍ୱେନ୍ ଏ ଯୋଉ ଇଏ କରୁଥିଲେ କରୁଥିଲେ ଥ୍ରୀ ୱାର୍ଡ୍ସ, କୃଷ୍ଣ ଟିଲ୍ଟେଡ୍ ହିଜ୍ ନେକ୍, ଯୋଉ ତାଙ୍କର ନେକ୍ ବା ଗ୍ରୀବାକୁ ବାମ ପଟକୁ ଆଣିକିରି କରୁଥିଲେ, ରେଷ୍ଟେଡ୍ ଦ ଫ୍ଲୁଟ୍ ନିଜେ ଲୋୟର୍ ଲେଫ୍ଟ ରଖିକିରି ଗାନ କରୁଥିଲେ, ଏ ଯୋଉ ବେଣୁକୁ ରଖିକିରି ଅଧରା ଅମୃତ ପାଖରେ ରଖିକିରି ଗାନ କରୁଥିଲେ। ଆଇବ୍ରୋଜ୍ ଡ୍ୟାନ୍ସ ଟୁ ଆଟ୍ରାକ୍ଟ ଦ ଆଟେନ୍ସନ୍ ଅଫ୍ ସୁବଳ ଆଣ୍ଡ ଅଦର୍ସ ଟୁ ଦ ସ୍କିଲ୍ଫୁଲନେସ୍ ଅଫ୍ ହିଜ୍ ସଙ୍ଗସ୍, ସେଠି ତାଙ୍କ ସଖାମାନେ ସବୁ ଥିଲେ, ସୁବଳ ଏବଂ ଅନ୍ୟାନ୍ୟ ସବୁ ଥିଲେ, ସେମାନଙ୍କୁ ତାଙ୍କୁ ଇସାରା କରୁଥିଲେ ଆଖିରେ, ଆଖି ଭଙ୍ଗି ଭୁରୁ ଭଙ୍ଗି ଦେଖେଇକିରି ତାଙ୍କୁ ଇସାରା କରୁଥିଲେ କିଭଳି ଭାବରେ ରହିଛି। ହ୍ୱାଟ୍ ଟାଇପ୍ ଫ୍ଲୁଟ୍ ୱାଜ୍ ଇଟ୍, କିଭଳି ଭାବରେ ସେ ବେଣୁ ରହିଥିଲା ନା, ଇଟ୍ ୱାଜ୍ ଇକ୍ୱିପ୍ଡ ୱିଥ୍ 7 ହୋଲ୍ସ ହ୍ୱିଚ୍ ଆର୍ କଭର୍ଡ ବାଇ କ୍ରିଷ୍ଣାସ୍ ଫିଙ୍ଗର୍ସ। ଏଇ ବଂଶୀରେ ବା ବେଣୁରେ 7ଟି ଛିଦ୍ର ଥିଲା, ଭଗବାନ ତାଙ୍କର ହସ୍ତ ଅଙ୍ଗୁଳି ମାଧ୍ୟମରେ ସେସବୁ ଚାଳନା କରୁଥିଲେ। ବିକଜ୍ କୃଷ୍ଣ ନେଭର ୱାର୍କ ହିଜ୍ ଲୋଟସ୍ ପେଟାଲ ଲାଇକ୍ ଫିଙ୍ଗର୍ସ ୱେଆର୍ ସଫ୍ଟର ଦ୍ୟାନ୍ ଦୋଜ୍ ଅଫ୍ ଅଦର ମେନ୍, କାରଣ ଭଗବାନ କୌଣସି କାର୍ଯ୍ୟ କରୁନଥିଲେ ନା, ତାଙ୍କର ଯୋଉ ଅଙ୍ଗୁଳି ରହିଛି କୋମଳ ଅଙ୍ଗୁଳି ବୋଲି କୁହାଯାଇଛି, ବହୁତ କୋମଳ ତାଙ୍କର ଅଙ୍ଗୁଳି, ବଟ ଦେୱାର ସମୟ ସମଟ ହାର୍ଡର ଦ୍ୟାନ୍ ହିଜ୍ ଅଦର ଲିମ୍ସ, ତାଙ୍କର ଯଦିଓ ଅଙ୍ଗୁଳି କୋମଳ କିନ୍ତୁ ଅନ୍ୟ ଅଙ୍ଗ ତୁଳନାରେ ଏଇ ଅଙ୍ଗୁଳି ଟିକେ ଆଉ ଟିକେ ଟିକେ କମ୍ କୋମଳ, ଅନ୍ୟ ଅଙ୍ଗ ସବୁ ଅଧିକ କୋମଳ। ଦେନ୍ ୱାଇଫ୍ସ ଅଫ୍ ଦ ସିଧର୍ସ ଫ୍ଲାଇଙ୍ଗ ଇନ୍ ଦ ସ୍କାଏ ଦୋ ଆକମ୍ପାନିଡ୍ ବାଇ ଦର୍ ହଜବ୍ୟାଣ୍ଡ ବିକେମ୍ ଆଷ୍ଟୋନିସ୍ ଅପନ୍ ହିୟରିଂ ଦ ସାଉଣ୍ଡ ଅଫ୍ ଦ ଫ୍ଲୁଟ୍। ଆକାଶରେ ସିଦ୍ଧ ମାନେ ତାଙ୍କ ପତ୍ନୀ ମାନଙ୍କ ସହ ଯେତେବେଳେ ବ୍ୟୋମଯାନରେ ଯାଉଥିଲେ ସେସବୁ ଦେଖିକିରି ସେ ଆସୁଥିଲେ, ଭଗବାନ ଲୀଳାକୁ ଦେଖିବା ପାଇଁ ଆସୁଥିଲେ, ତେଣୁ ସେମାନେ ତାଙ୍କ ପତ୍ନୀ ମାନେ ସବୁ ମୋହିତ ହେଇଯାଉଥିଲେ। କାହିଁକି ନା ୱି ହାଭ୍ ନେଭର ହାର୍ଡ ସଚ୍ ଏନ୍ଚାଣ୍ଟିଂ ଫ୍ଲୁଟ୍ ପ୍ଲେଇଂ ବିଫୋର୍, ହୁଇଜ୍ ଟୋଟାଲି ୱାଇଲ୍ଡର୍ ସସ୍ ଇଭିନ୍ ଦୋ ୱି ଆର୍ ଚେଷ୍ଟ ଲେଡ଼ିଜ୍। ଯଦିଓ ସେମାନେ ସତୀ ନାରୀ ଥିଲେ କିନ୍ତୁ ଏଇ ଯେଉଁ ସ୍ୱର ରହିଛି ବଂଶୀର ସ୍ୱର ରହିଛି, ବଂଶୀ ଧ୍ୱନି ଶୁଣିକି କେମିତି କ'ଣ ହଉଛି ତାର ରିଆକ୍ସନ ଆମେ ଶୁଣୁଥିଲେ ପାଠ କରୁଥିଲେ 21 ଅଧ୍ୟାୟରେ ସେଟା ବର୍ଣ୍ଣନା କରି ବେଣୁ ଗୀତ, ବେଣୁ ଉପରେ ଗୀତ ବର୍ଣ୍ଣନା କରାଯାଇଛି। ତାଙ୍କର ସ୍ୱାମୀମାନେ କ'ଣ ଭାବୁଥିଲେ ନା, ଇଭିନ୍ ଦୋ ୱି ଆର୍ ମେନ୍ ଦିସ୍ ଫ୍ଲୁଟ୍ ୱାଇଲ୍ଡର୍ ସସ୍ ଟୁ ଆଣ୍ଡ ମେକ୍ସ ଅସ୍ ଆଜ୍ୟୁମ୍ ଦ ମେଣ୍ଟାଲିଟି ଅଫ୍ ୱିମେନ୍। ତାଙ୍କର ସ୍ୱାମୀମାନେ ମଧ୍ୟ ଏ ପ୍ରତି ଆକର୍ଷିତ ହେଇଯାଉଥିଲେ, ଗୋଟେ ସ୍ତ୍ରୀ ଗୋଟେ ପୁରୁଷ ପ୍ରତି ଆକର୍ଷିତ ହେଇଯାଆନ୍ତି, ସେଭଳି ଭାବରେ ଇଏ ମଧ୍ୟ ଭଗବାନ ପ୍ରତି ଆକର୍ଷିତ ହେଇଯାଉଥିଲେ। ଦ ସେଲେଷ୍ଟିଆଲ ୱିମେନ୍ ବିକେମ୍ ଏମ୍ବାରାସ୍ଡ ଇନ୍ ଦ ପ୍ରେଜେନ୍ସ ଅଫ୍ ଦେୟାର ହଜବ୍ୟାଣ୍ଡ ଆଣ୍ଡ ଥଟ୍। ସେ ଯେଉଁ ଦେବତାମାନଙ୍କ ପତ୍ନୀମାନେ ସେ ଭାବୁଥିଲେ ସ୍ୱାମୀଙ୍କ ସାମ୍ନାରେ ଆମେ ଏଇଭଳି ଭାବରେ ରହୁଛୁ, ତାକୁ ଟିକେ ଲଜା ଲାଗୁଥିଲା। ସେ ଭାବୁଥିଲେ କ'ଣ ନା, ଆୱାର ହଜବ୍ୟାଣ୍ଡ ସିଂ ଆୱାର ଆଜିଟେସନ୍ ୱିଲ୍ ହାଭ୍ ଡାଉଟ୍ସ ଏବାଉଟ୍ ଅସ୍, ସେ ଆମକୁ ସନ୍ଦେହ କରିବେ। କିନ୍ତୁ ଦ ହଜବ୍ୟାଣ୍ଡ ଅନ୍ ଦ ଅଦର ହ୍ୟାଣ୍ଡ ବିକେମ୍ ଏମ୍ବାରାସ୍ ଥିଙ୍କିଂ ହାଭିଂ ଗିଭିନ୍ ଅପ୍ ଆୱାର ମେଲ୍ ଆଇଡେଣ୍ଟିଟି ଆଣ୍ଡ ଆଡପ୍ଟେଡ୍ ଫିମେଲ୍ ଆଇଡେଣ୍ଟିଟିଜ୍ ଆୱାର ୱାଇଫ୍ସ ୱିଲ୍ ହାଭ୍ ଡାଉଟ୍ସ ଏବାଉଟ୍ ଅସ୍। ତାଙ୍କ ସ୍ତ୍ରୀମାନେ ଭାବୁଥିଲେ ଆମ ସ୍ୱାମୀମାନେ ଆମ ଉପରେ ସନ୍ଦେହ କରିବେ ଆମର ଏଇଭଳି ଅବସ୍ଥା ଦେଖିକିରି, ଏବଂ ପୁରୁଷମାନଙ୍କ ଯେଉଁଭଳି ଅବସ୍ଥା ହେଇଛି ସେମାନେ ଭାବୁଥିଲେ ଆମର ସ୍ତ୍ରୀମାନେ ଆମକୁ ଦେଖିକିରି ସେ ଆମ ଉପରେ ସନ୍ଦେହ କରିବେ ଏଭଳି ଭାବେ। ଦ ସେଲେସିଆଲ ଲେଡ଼ିଜ୍ ଆଣ୍ଡ ଦେୟାର ହଜବ୍ୟାଣ୍ଡ ଦ ସିଧର୍ସ ଦେନ୍ ସକମ୍ ଟୁ ଦ ଆରୋଜ ଅଫ୍ ଲସ୍, ଭଗବାନ ରୂପ ଦେଖିକି ତାଙ୍କ ପ୍ରତି କାମ ମାର୍ଗଣ ବୋଲି କୁହାଯାଇଛି ନା, କାମ କାମ ଭାବରେ ଆକର୍ଷିତ ହେଇଯାଉଥିଲେ। ସିଂ ଦ ଆରୋଜ ଅଫ୍ ଲଭ୍ ଲଭ୍ ଫର୍ କୃଷ୍ଣ ଆପ୍ରୋଚିଂ କ୍ୱିକ୍ଲି ୱାଇଫ୍ ସେଡ୍ ଓ ଆରୋଜ ଅଫ୍ ଲଭ୍ ଫର୍ କୃଷ୍ଣ କ୍ୱିକ୍ଲି ପିୟର୍ସ ଦୋଜ୍ ହାର୍ଟ ହୁଇଚ୍ ହାଭ୍ ବିନ୍ ଅଫର୍ଡ ଟୁ ୟୁ। ସେଇ ଯେଉଁମାନଙ୍କର ହୃଦୟ ଭଗବାନ ମାନେ ସେଇ ଯେଉଁ ଭଗବାନଙ୍କର କାମ ବାଣ ଆସୁଛି ସମସ୍ତେ ଆକର୍ଷିତ କରୁଛନ୍ତି ନା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ସୁନ୍ଦର ଭାବରେ ଏସବୁ ଦେଇଛନ୍ତି। ଆଚ୍ଛା ଆମେ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରିବାଟା ଏ ସରିଗଲାଣି ଅବଶ୍ୟ, ସଂସ୍କୃତରେ ଯେଉଁ ରହିଛି ଆମେ ଲେଖିଛି ସଂକ୍ଷେପରେ ବର୍ଣ୍ଣନା କରିଛି ସେଇଟା ଆମେ କହୁଛି। ବୃନ୍ଦାବନେ ସେମାନେ ଚିନ୍ତା କରୁଛନ୍ତି, ବୃନ୍ଦାବନେ ଗାଁ ସଚାର୍ଯ୍ୟ କହୁଛନ୍ତି, ବୃନ୍ଦାବନରେ ଯେତେବେଳେ ଗାଭୀ ସଞ୍ଚାରଣ କରୁଥିଲା ବେଳେ ଏଇ ଯେଉଁ ବଂଶୀ ଗାନ କରୁଥିଲେ, ତାଙ୍କୁ ତାଙ୍କର ସେ ଗାନ ଶୁଣିକିରି ସିଦ୍ଧମାନେ ଏବଂ ତାଙ୍କର ପତ୍ନୀମାନେ ଯେଉଁ ତାଙ୍କ ପ୍ରତି ଆକର୍ଷିତ ହେଇଯାଉଥିଲେ, ତେଣୁ ଆମ କଥା କ'ଣ କହିବା ସେ କଥା କହୁଛନ୍ତି। ତରି ବୟମ୍ ମାନୁଷ୍ୟ, ଆମେ ହେଉଛୁ ମନୁଷ୍ୟ, ସେ ହେଉଛି ଦେବତା, ଦେବତାମାନେ ମନୁଷ୍ୟମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ, ମନୁଷ୍ୟମାନେ ଆକର୍ଷିତ ହେଇଯିବେ ଦେବତାମାନେ କାରଣ ତାଙ୍କ ସୌନ୍ଦର୍ଯ୍ୟ ଅଧିକ ରହିଛି, କିନ୍ତୁ ମନୁଷ୍ୟମାନଙ୍କ ସୌନ୍ଦର୍ଯ୍ୟ ଦେବତାମାନଙ୍କ ତୁଳନାରେ କିଛି ନୁହଁ। କିନ୍ତୁ ଏଠି ମନୁଷ୍ୟମାନେ ମନୁଷ୍ୟମାନଙ୍କ ପ୍ରତି ଆକର୍ଷିତ ହେବେ ସେ କଥା ଗୋପୀମାନେ କହୁଛନ୍ତି। ତରି ବୟମ୍ ମାନୁଷ୍ୟ, ଆମେ ହଉ ସବୁ ମନୁଷ୍ୟ, ତଥାପି ଗୋପ୍ୟ, ମନୁଷ୍ୟ ଜାତି ଭିତରେ ଅନେକ ପ୍ରକାର ଜାତି ରହିଛନ୍ତି, ଏ ଗୋପ ଜାତି, ତଥାପି ଏକ ନଗରସ୍ଥା, ଏ ସଂସ୍କୃତରେ ଆର ଅର୍ଥଟାକୁ ଆଉ ଟିକେ ବେଶୀ ଆସ୍ୱାଦନୀୟ ହବ। ତେଣୁ ଖାଲି ଯେ ଆମେ ଗୋପ ଗୋପୀ ତା ନୁହଁ, ଏକ ନଗର ଗୋଟିଏ ସ୍ଥାନରେ ରହିଛି, ଗୋଟିଏ ନଗର ଗୋଟିଏ ଗ୍ରାମରେ ରହିଛି, ବୃନ୍ଦାବନରେ ରହିଛି ଏକ ନଗର ସ୍ଥା, ତଥାପି ଲବ୍ଧ ଅଙ୍ଗସଂଘା, ଭଗବାନଙ୍କ ସହିତ ସେମାନେ ଅଲରେଡ଼ି ରାସଲୀଳା କରିସାରିଛନ୍ତି, କଥମ ତମ ବିନା ସ୍ୱାସ୍ଥ୍ୟ, ତାଙ୍କ ବିନା ଆମେ କେମିତି ରହିବା, ଏଭଳି ଭାବରେ ଚିନ୍ତା କରୁଛନ୍ତି। କେନାଚିତ ମିଶେଣ ବୃନ୍ଦାବନ ପ୍ରବିଶ ପ୍ରାଣ ପ୍ରେଷ୍ଠେନ ସାର୍ଦ୍ଧମ ବିଳସାମ ଇତି ଧ୍ୱନି ପ୍ରତି ଯୁଗଳାନ୍ତ ଏବଂ ଅନୁବର୍ତ୍ତନୀୟ। ଏଇଭଳି ଭାବରେ କୌଣସି ନା କୌଣସି ଉପାୟ କରିକିରି ଆମେ ବୃନ୍ଦାବନ ପ୍ରବେଶ କରିକିରି ତାଙ୍କୁ ଦର୍ଶନ କରିବା, ଆମର ପ୍ରାଣ ପ୍ରେଷ୍ଠକୁ ଦର୍ଶନ କରିବା, ଏଇ ଦୁଇଟି ଶ୍ଳୋକରେ ଏଇଟାକୁ କୁହାଯାଉଛି। ତେଣୁ ଏଇଭଳି ଭାବରେ 12 ଶ୍ଳୋକ ରହିଛି, ଆଉ ଆମର 45 ସାରିବାକୁ ପଡ଼ିବ ନା କେମିତି କ'ଣ? ଆଚ୍ଛା ଆଚ୍ଛା, ତାପରେ ତା ପର ଶ୍ଳୋକ ପାଠ କରିବା। ଅନ୍ତଚିତ୍ରମବଳା ଶୃଣୁତେଦମ୍ ହାର ହାସ ଉରସି ସ୍ଥିର ବିଦ୍ୟୋ ନନ୍ଦ ସୁନୁରାୟମ୍ ମାର୍ତ୍ତ ଜନାନା ନର୍ମ ଦୋଜରୀ ପୂଜିତ ବେଣୁ ବିନ୍ଦ ସୋ ବ୍ରଜ ବୃଷା ମୃଗ ଗାବ ବେଣୁ ବାଦ୍ୟ ହିତ ଚେତ ସ୍ୱାରା ଦନ୍ତ ଦଷ୍ଟ କେବଳ ଧୃତ କର୍ଣ୍ଣା ନିଦ୍ରିତ ଲିଖିତ ଚେତ ଚିତ୍ରମ ଇବାସନ୍ ହନ୍ତ ଚିତ୍ରମ ବଳା ଶୃଣୁତେଦମ୍ ହାର ହାସ ଓରସ ସ୍ଥିର ବିଦ୍ୟୋତ୍ ନନ୍ଦ ସୁନୋରୟମ୍ ଆର୍ତ୍ତ ଜନାନା ନର୍ମ ଦୋଜରି ପୂଜିତ ବେଣୁ ବୃନ୍ଦ ସୋ ବ୍ରଜ ବୃଷା ମୃଗ ଗାବ ବେଣୁ ବାଦ୍ୟ ହୃତ ଚେତ ସ୍ୱାରା ଦନ୍ତ ଦଷ୍ଟ କବଳାଦୃତ କର୍ଣ୍ଣା ନିଦ୍ରିତ ଲିଖିତ ଚିତ୍ରମିବାସନ୍। ସଂସ୍କୃତ ଜାଣିଗଲେ ଏ ଶ୍ଳୋକଟିକୁ ବହୁତ ଆସ୍ୱାଦନ କରିବା। ସେ ଯେଉଁ କହୁଛନ୍ତି ହନ୍ତ ଚିତ୍ରମ ଅବଳା ଶୁଣୁତେ ଦମ୍, ହନ୍ତ କହିଲେ ଖେଦରେ କହୁଛନ୍ତି, ଭଗବାନଙ୍କ ବିରହରେ କହୁଛନ୍ତି ହନ୍ତ ଚିତ୍ରମ ବିଚିତ୍ର ଅବଳା, ତାଙ୍କର ସମ୍ବୋଧନ କରୁଛନ୍ତି ଗୋପୀମାନେ, ଆଉ ଜଣେ ଗୋପୀ ଆଉ ଜଣେ କହୁଛନ୍ତି ଅବଳା ଶୁଣୁତେ ଦମ୍, ଏଇଟାକୁ ଶୁଣ, ବେଣୁକୁ ତ ଶୁଣୁଛନ୍ତି ସିଏ। ହାର ହାସ ଉରସ ସ୍ଥିର ବିଦ୍ୟୁତ୍, ଭଗବାନଙ୍କର ଯୋଉ ହାର ହାସର ଅର୍ଥ କ'ଣ ଏଠି ରହିଛି ଦେଖିବାକୁ ପଡ଼ିବ କ'ଣ ରହିଛି, ମାନେ ତାଙ୍କର ବକ୍ଷସ୍ଥଳରେ ରହିଛି କ'ଣ ହସି, ଯୋଉ ହସୁଛନ୍ତି ଭଗବାନ, ମୃଦ ଇଏ ସ୍ମିତ ହାସ କରୁଛନ୍ତି ନା, ସେ ହାର ହାସ ଏଇଟା ଗୋଟେ ବହୁତ ସୁନ୍ଦର ସ୍ୱଭାବ ରହିଛି। ପୁରସି ତାଙ୍କର ଯେ ବକ୍ଷ ଦେଶରେ କ'ଣ ଗ୍ରୀବାକୁ ନୁଆଇକିରି ସବୁ ଅଣିକିରି ସବୁ କାହାର କରୁଛନ୍ତି, ତେଣୁ ସେ ହସ ଯେଉଁ ରହିଛି ଯେମିତି ସ୍ଥିର ବିଦ୍ୟୁତ୍, ଭଗବାନଙ୍କର ଶରୀର ରଙ୍ଗ ହେଉଛି ମେଘବର୍ଣ୍ଣ, ମେଘବର୍ଣ୍ଣରେ ଯେମିତି ବିଦ୍ୟୁତ୍, ଯେମିତି କ'ଣ ବାଦଲରେ ବିଦ୍ୟୁତ୍ ବିଜୁଳି ଶୋଭା ପାଇଲା ଭଳି ଭଗବାନ ରୂପ ସେଇଭଳି ଭାବେ ଶୋଭା ପାଉଛି। ନନ୍ଦ ସୁନୁ ରୟମ ଆର୍ତ୍ତ ଜନାନା, ନନ୍ଦ ସୁନୁ କହିଲେ ନନ୍ଦ ପୁତ୍ର ଅୟମ ଏ ଯୋଉ ରହିଛନ୍ତି ଏ ଆର୍ତ୍ତ ଜନାନା, ଆର୍ତ୍ତ ଯୋଉମାନେ ଭଗବାନ ବିରହରେ ଆର୍ତ୍ତ ହେଇକି ରହୁଛନ୍ତି, ନର୍ମଦୋ ଜରି ପୂଜିତ ବେଣୁ, ତେଣୁ ଭଗବାନ ବେଣୁନାଥ କରୁଛନ୍ତି ତାଙ୍କର ସବୁ ଆର୍ତି ଦୂର କରୁଛନ୍ତି। ବୃନ୍ଦସୁ ବ୍ରଜ ପୃଷା ମୃଗ ଗାବ, ବର୍ତ୍ତମାନ ଆଉ ଗୋଟେ ଲୀଳାକୁ ସ୍ମରଣ କରୁଛନ୍ତି ସେମାନେ, ଏଇ ମୃଗା ଗାବ ମାନେ ମୃଗମାନେ ଏବଂ ଗାଭୀମାନେ ସେମାନେ ଦଳ ଦଳ ହେଇକିରି ଆସୁଛନ୍ତି, ଭଗବାନଙ୍କ ସେ ବେଣୁନାଥ ଶୁଣିବା ପାଇଁ ଆସୁଛନ୍ତି। ବେଣୁ ବାଦ୍ୟ ହିତ ଚେତ ସାରା, ବହୁତ ଦୂରରୁ ଶୁଣିକିରି ଭଗବାନଙ୍କ ସେ ବେଣୁ ବାଦନ ଶୁଣିକିରି ତାଙ୍କ ହୃଦୟ ଆକର୍ଷିତ ହେଇଯାଉଛି, ହରି ନଉଛନ୍ତି ଭଗବାନ, ହରି ସି ହରି ନଉଛନ୍ତି। ଦନ୍ତ ଦଷ୍ଟ କବଳା ଧୃତ କର୍ଣ୍ଣା, ଏ ଯୋଉ ଗାଭୀମାନେ ରହୁଛନ୍ତି ତାଙ୍କ ବର୍ଷା ସହିତ ଆସୁଛନ୍ତି, ଦନ୍ତ ଦଷ୍ଟ ସେ ଗାଭୀ ବର୍ଷା ମାନେ ତାଙ୍କର ଗାଭୀଙ୍କର ମାଙ୍କର ସ୍ତନ୍ୟପାନ କରୁଥିଲା ବେଳେ କବଳା, ନା ସ୍ତନ୍ୟପାନ ନାହିଁ, କବଳା କହିଲେ ଯୋଉ ଘାସ ଚାରଣ କରୁଛନ୍ତି, ଘାସ ଚାରଣ କରୁଛନ୍ତି ଧୃତ କର୍ଣ୍ଣା, ସେ କବଳ ସେ ମୁଖରେ ରଖିଛନ୍ତି ସେମିତି ଚୋବେଇ ପାରୁନାହାନ୍ତି, କର୍ଣ୍ଣକୁ ମାନେ ବହୁତ ଆଟେନସନ ସହକାରେ ଦ୍ରୁତ କର୍ଣ୍ଣ କର୍ଣ୍ଣ ଉପରେ ବହୁତ ଜୋର ଦଉଛନ୍ତି ଶୁଣିବା ପାଇଁ ସେ କଥା। ନିଦ୍ରିତା ଲିଖିତ ଚିତ୍ର ବିଭାଷନ, ଯେମିତି ରୂପ ରହିଛି କିଭଳି ଭାବରେ ନା କ'ଣ, ଯେମିତି କ'ଣ ସେମାନେ ସ୍ଥାଣୁ ହେଇଯାଇଛନ୍ତି, ଲିଖିତ ଚିତ୍ର ଚିତ୍ର ଭଳି ହେଇଯାଇଛନ୍ତି, ଭା ଶୋଇପଡ଼ିଲା ଭଳିଆ ରହିଛନ୍ତି, ଏଭଳି ତାଙ୍କର ପ୍ରତିକ୍ରିୟା ରହିଛି ଗାଭୀ ବର୍ଷା ମାନଙ୍କ ଉପରେ ବା ଗାଭୀ ମାନଙ୍କ ଉପରେ। ଯୋଉ ଗୋଚାରଣ କରୁଥିଲେ, ଯୋଉ ଘାସ ଖାଉଥିଲା ବେଳେ ସେ ଇଏ କରିପାରନ୍ତି, କବଳା ସେଇଭଳି ଭାବେ ଦାନ୍ତରେ ରହିଛି, ମୁଖରେ ରହିଛି, ତାର ଅର୍ଥ ଏଭଳି ଭାବେ ରହିଛି। ତେଣୁ ଏଠି କୁହାଯାଉଛି, ସୁଦର୍ଶନ କହୁଛନ୍ତି, ହନ୍ତ ହେ ଅବଳା ଇଦମ୍ ଚିତ୍ରମ୍ ଶୁଣୁତ ହାର ହାସ ହାରବତ୍ ବିଶଦ ହାସ ଯଶ। ଏଇଟାକୁ ଆମର ଇଏ ଯୋଉ ରହିଛି ପ୍ରଭୁପାଦ ମହାରାଜ, ପ୍ରଭୁପାଦ ମହାରାଜ ଏଇଟାକୁ ତ କରିନଥିଲେ, ତାଙ୍କର ଇଏ ମାନେ କହିଛନ୍ତି କି ତାଙ୍କର ଶିଷ୍ୟମାନେ କହିଛନ୍ତି, ଏଇଟାକୁ ଲେଖା ହେଇଛି। ସୁଦର୍ଶନୀ ଗିଭ୍ସ ଦ ଫଲୋଇଂ ଏକ୍ସପ୍ଲାନେସନ୍ ଅଫ୍ ଦି କମ୍ପାଉଣ୍ଡ ୱାର୍ଡ ହାର ହାସ ହୁଇଚ୍ କମ୍ପେୟାର୍ସ ଲର୍ଡ କ୍ରିଷ୍ଣ ସ୍ମାଇଲ୍ ଟୁ ନେକ୍ଲେସ୍। ଦ ୱାର୍ଡ କ୍ୟାନ୍ ମିନ୍ ହି ହୁଜ୍ ସ୍ମାଇଲ୍ ଇଜ୍ ବ୍ରିଲିଆଣ୍ଟଲି କ୍ଲିୟର୍ ଲାଇକ୍ ଏ ଜୁଏଲ୍ ନେକ୍ଲେସ୍। ତାଙ୍କର ଯୋଉ ସ୍ମିତ ହାସ କରୁଛନ୍ତି ଗୋଟେ ମଣିଯୁକ୍ତ ହାର ଭଳି ରହିଛି ସେ, ଅର୍ ହି ହୁଜ୍ ସ୍ମାଇଲ୍ ଇଜ୍ ରିଫ୍ଲେକ୍ଟେଡ୍ ଫ୍ରମ୍ ହିଜ୍ ଜୁଏଲ୍ ନେକ୍ଲେସେସ୍। ଯୋଉ ସେମାନେ ଯୋଉ ସ୍ମିତ ହାସ କରୁଛନ୍ତି, ସେ ସ୍ମିତ ହାସ୍ୟଟା ଏ ଯୋଉ ନେକ୍ଲେସ୍ ବା ହାର ପିନ୍ଧିଛନ୍ତି ତା ଦେହରେ ପ୍ରତିଫଳିତ ହେଉଛି। ବିକଜ୍ ହ୍ୱାଇଲ୍ କ୍ରିଷ୍ଣ ପ୍ଲେଜ୍ ଦି ଫ୍ଲୁଟ୍ ହି ବେଣ୍ଡସ୍ ହିଜ୍ ହେଡ୍ ଡାଉନ୍ ଆଣ୍ଡ ସ୍ମାଇଲ୍ସ। ଦ୍ୱାର୍ଡ କ୍ୟାନ୍ ଅଲ୍ସୋ ମିନ୍ ହି ହୁ ସ୍ମାଇଲ୍ ଲାଇକ୍ ଏ ଜୁଏଲ୍ ନେକ୍ଲେସ୍। ଗୋଟେ ହାର ଭଳି ରହିଛି ତାଙ୍କର ସେ ଯୋଉ ମୁଖରେ ଯୋଉ ସ୍ମିତ ହାସ୍ୟ କରୁଛନ୍ତି, ହାର ଭଳି ଦେଖାଯାଉଛି ଏଭଳି ଭାବରେ ସିଦ୍ଧ ସ୍ୱାମୀ କହୁଛନ୍ତି। ତାକୁ ଆମର ଇଏ କରାଯାଇଛି, ଆମର ବିଶ୍ୱନାଥ ଠାକୁର କହୁଛନ୍ତି, ଦେବ ବନିତା ନା ବିଦଗ୍ଧ ପ୍ରବଣା ନା କାହା ବାର୍ତ୍ତା। ଏଇ ଶ୍ଳୋକରେ ଅନ୍ୟ କେତେ ଜଣ ଗୋପୀ କହୁଛନ୍ତି, ଦେବତା ମାନେ ସେମାନେ ବହୁତ ଉନ୍ନତ ସ୍ତରର ଦେବତା ମାନେ, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ଯେଉଁମାନଙ୍କର ସତ୍ୱ ଗୁଣ ରହିଛି ସେମାନେ ଉନ୍ନତ ଲୋକକୁ ଯିବେ। ତେଣୁ ତାଙ୍କ କଥା କ'ଣ କହିବା, ମୂଢ଼ ଜନ୍ତୁନାମ ଅପି ମୋହମ୍ ଶୁଣନ୍ତେ ଅନ୍ୟା ହଉ। ଅନ୍ୟ କେତେ ଜଣ ଗୋପୀ ମାନେ ଏଇଟା କହୁଛନ୍ତି, ଏ ମୂର୍ଖ ମୂଢ଼ ଯୋଉ ପଶୁମାନଙ୍କ କଥା ଶୁଣ, ପଶୁମାନେ ଭଗବାନ ବେଣୁନାଥ ଶୁଣିକିରି ତାଙ୍କର କିଭଳି ଭାବରେ ତାଙ୍କ ଉପରେ ପ୍ରଭାବ ପଡୁଥିଲା। ହନ୍ତ ଚିତ୍ରମ୍ ଇତି ଅଦ୍ଭୁତ ଅଦ୍ଭୁତମ୍ ଇଦମ୍ ଇତି ଅର୍ଥ, ହନ୍ତ ଚିତ୍ର ଯୋଉ ଲେଖା ହେଇଛି ନା ତାର ଅର୍ଥ ହଉଛି ଅଦ୍ଭୁତ ଠାରୁ ମଧ୍ୟ ଆହୁରି ଅଦ୍ଭୁତ। ହନ୍ତ ଚିତ୍ରମ୍ ଚିତ୍ରମ୍ ଅଦ୍ଭୁତାଦପି ଅଦ୍ଭୁତମ୍ ଇଦମ୍ ଇତି ଅର୍ଥ, ହେ ଅବଳା, ହେ ଅବଳାର ପାଇବାର ଉଦ୍ଦେଶ୍ୟ ହଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଇତି ସ୍ତ୍ରୀଣା ଯୁଷ୍ମାକମ୍ ପାତିବ୍ରତ୍ୟ ବଳମ୍ କୃଷ୍ଣେନ ପ୍ରଥମତଃ ଏବ ଅପହୃତ ମିତି ଭାବ। ତେଣୁ ଏମାନେ ଯୋଉ ରହିଛନ୍ତି କ'ଣ, ଅବଳା କହିଲେ ଆମର ତ ବଳ ନାହିଁ, ତେଣୁ ଆମର ଯେ ପାତିବ୍ରତ୍ୟ ରହିଛି ସେ ପାତିବ୍ରତ୍ୟଟା ଆମର ଲୋପ ପାଇଯାଉଛି, ତାଙ୍କ ପ୍ରତି ଆମର ଆକର୍ଷଣ ଆସୁଛି, ପତିଙ୍କ ପ୍ରତି ଆମର ଆକର୍ଷଣ ରହୁନାହିଁ, ତାଙ୍କ ପ୍ରତି ଆକର୍ଷଣ ରହୁଛି, ଅପହୃତ ହେଇଯାଇଛି। ଅବଳା ମାନେ ବଳ ନାହିଁ ଏଇ ହିସାବରେ କୁହାଯାଉଛି, ବଳ କହିଲେ ବଳ ପୁରୁଷ ଲୋକମାନଙ୍କ ବଳ ରହିଛି, ସ୍ତ୍ରୀ ଲୋକମାନଙ୍କ ତ ବଳ ନାହିଁ, ତେଣୁ ସ୍ତ୍ରୀଲିଙ୍ଗରେ ବଳା ବୋଲି କୁହାଯାଉଛି, ଅବଳା ପୁରୁଷମାନଙ୍କ ବଳ ରହିଛି, ସ୍ତ୍ରୀ ଲୋକମାନଙ୍କର ଅବଳା ତାଙ୍କର ବଳ ନାହିଁ, ତେଣୁ ଅବଳା ବୋଲି କୁହାଯାଉଛି। କିନ୍ତୁ ଏ ଅବଳାର ଅନେକ ଅର୍ଥ ରହିଛି, ଦେବୀ ସ୍ତ୍ରୀ ଲୋକମାନଙ୍କୁ ଯଦି ଅବଳା କୁହାଯାଉଛି କିନ୍ତୁ ତାଙ୍କର ବଳ ପୁରୁଷ ଲୋକଠାରୁ ମଧ୍ୟ ଆହୁରି ଅଧିକ, ଯିଏକି ସମଗ୍ର ପୃଥିବୀକୁ ଜୟ କରୁଛନ୍ତି, କିନ୍ତୁ ସ୍ତ୍ରୀ ଲୋକମାନଙ୍କର ଯୋଉ ଦୁର୍ଭାଗ୍ୟରେ ସେ ସବୁ ତାଙ୍କର ପାଖରେ ଚିତ୍ପଟାଙ୍ଗ ମାରୁଛନ୍ତି, ସେ ତାଙ୍କର ବଳ ସବୁ କୁଆଡ଼େ ଚାଲିଯାଉଛି, ଏସବୁ ରହିଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଯଦ୍ୟପି ମହିଷ୍ୟାଦୟ ବ୍ରାହ୍ମ୍ୟା ଶୁକ୍ରାଦୟ ବନ୍ୟା ପରେ ବି ବହବ ପଶବ ଶାନ୍ତି। ସେଠି ଯୋଉ ପଶୁମାନେ ରହିଥିଲେ ମହିଷ୍ୟାଦୟ ବ୍ରାହ୍ମ୍ୟା, ଏସବୁ ନେଇଥିଲେ ଭଗବାନ ଯୋଉ ଗୋଚାରଣ କରଉଥିଲେ, ସେଠି ମହିଷୀମାନେ ମଧ୍ୟ ଥିଲେ, ସେମାନେ ସବୁ ସେଠୁ ଆସିଛନ୍ତି, ତାଙ୍କର ତାଙ୍କ ବୃନ୍ଦାବନ ଆଣିକି ଆସିଛନ୍ତି ସେ, ଏବଂ ବନ୍ୟ ଶୁକର ମାନେ ମାନେ ସେ ରହିଛନ୍ତି। ଶୁକର ଆଦି ଆସ ବନ୍ୟା ପରେ ବି ବହବ ପଶବ ସନ୍ତି, ତାଙ୍କ ଛଡ଼ା ଆହୁରି ମଧ୍ୟ ଅନେକ ପ୍ରକାର ପଶୁମାନେ ସେଠି ରହିଛନ୍ତି। ତେ ବି ବେଣୁ ବାଦ୍ୟନ ତାଦୃଶା ଏବେ ଭବନ୍ତି, ସେମାନେ ମଧ୍ୟ ଏ ବେଣୁ ନାଦ ଶୁଣିକରି ତାଙ୍କର ଏଇଭଳି ଭାବରେ ଅବସ୍ଥା ହେଉଥିଲା। ତଥାପି ବୃଷାଦୀନାମେବ ନିର୍ଦ୍ଦେଶ ତେସୁ ଶ୍ରୀକୃଷ୍ଣସ୍ୟ ସ୍ନେହ ବିଶେଷାତ୍, ତେଣୁ ବିଶେଷ ଭାବରେ ବୃଷମାନଙ୍କ କଥା ଗାଭୀମାନଙ୍କ ବା ବୃଷମାନଙ୍କ କଥା କୁହାଯାଉଛି, କାହିଁକି ନା ସେମାନେ ଭଗବାନ ପ୍ରତି ସ୍ନେହ ତାଙ୍କର ଅଧିକ ରହିଛି, ଭଗବାନ ତାଙ୍କୁ ଉଚ୍ଚାରଣ କରୁଛନ୍ତି, କେତେ ତାଙ୍କର ଭାଗ୍ୟ ଗୋଚାରଣ ସେମାନେ ଭଗବାନଙ୍କର ଚାରିତ ହେଉଛନ୍ତି। ତତ୍ର ବୃଷାଦିନା ଘୃତ୍ୟେତ ସ୍ମାଦୌ ଚତୁତରଂ ଶ୍ରେଷ୍ଠ ମୂୟମ୍, ଏ ଯୋଉ କୁହାଗଲା ନା କଣ ଯୋଉ ବ୍ରଜ ବୃଷା, ତାପରେ ମୃଗ, ତାପରେ ଗାଭ, ତାପରେ ଏ ଯୋଉ ରହିଛନ୍ତି, ଏ ଗୋଟିଏ ପରେ ଗୋଟିଏ ତାଙ୍କର ଶ୍ରେଷ୍ଠତା ରହିଛି, ସେମାନେ ଭଗବାନ ପ୍ରତି ସେତିକି ଅଧିକରୁ ଅଧିକ ଆକର୍ଷିତ ରହିଛନ୍ତି। ଏବଂ ପୂର୍ବୋକ୍ତ ସିଦ୍ଧ ସ୍ତ୍ରୀ ଭାବତ ବି ଏସ ବିଶେଷ ହୁଏ। ହଁ କୁହ। ହଁ କହୁଛି ସଂସ୍କୃତ ଏତେ ବର୍ଷ ହେଲା କହିକିରି ସଂସ୍କୃତ ଯଦି ଆମେ କିଛି ଶିଖିବୁନି ଆଉ କଣ କେମିତି ହବ, ଏତେ ବର୍ଷ ହେଲା ସଂସ୍କୃତ ଛୋଟ ପିଲା ଓଡ଼ିଆ କହି କହିକି ଓଡ଼ିଆ ଶିଖିଯାଉଛି, ସିଏ ମାଆଙ୍କ ପାଖରେ ଶୁଣିକିରି ଆମେ ସଂସ୍କୃତ କହି କହିକି ତା ପଢୁଛୁ, ସବୁ କରୁ ସଂସ୍କୃତ ଇଏ କରୁଛୁ, ସଂସ୍କୃତ ବୁଝି ହବନି, ସଂସ୍କୃତ ଆମେ ସବୁଦିନ ସଂସ୍କୃତରେ କହୁଛୁ କଥା, ସଂସ୍କୃତ ମାନେ ତା ଭିତରେ ପଶିଲେ ବୁଝି ହବ, ଓଡ଼ିଆ ଭଳିଆ ରହିଛି ସବୁ ସଂସ୍କୃତ, ତା ଭିତରେ ପଶିଲେ ସଂସ୍କୃତଟା ବୁଝି ହେଇଯିବ, ବେଶୀ କିଛି କଷ୍ଟ ନାହିଁ, ୱାର୍ଡ଼ର ୱାର୍ଡ଼ ମିନିଂଟା ଜାଣିଗଲେ ହେଇଗଲା, କ'ଣ କେଉଁ କେଉଁ ୱାର୍ଡ଼ର ମିନିଂଟା ଜାଣି ହଉନି, ସଂସ୍କୃତ ସବୁ ପ୍ରାୟ ଓଡ଼ିଆ ଭଳିଆ ରହିଛି। ତାପରେ ଏଇଟା ସବୁ ଆମେ ସବୁ କହିସାରିଛେ ନା ଅଲରେଡ଼ି ଭାଗବତ ମନ୍ଦିରରେ ଦଶମ ସ୍କନ୍ଧ, ଆମର ବର୍ତ୍ତମାନ 64 ଅଧ୍ୟାୟ ଚାଲିଲାଣି ନା, ଏଇସବୁ କଥା କୁହାଇ ସାରିଛି ସବୁ। ଆମେ ପ୍ରଥମେ ଯୋଉ କହୁଥିଲେ କ'ଣ ଗୋଟିଏ ଶ୍ଳୋକ ଗୋଟିଏ ଅଧ୍ୟାୟକୁ ଗୋଟିଏ ଦିନରେ କହିଦେଉଥିଲେ, ମାନେ କହିକି ଚାଲୁଥିଲେ ମାନେ ଶୀଘ୍ର କମ୍ପ୍ଲିଟ କରିବା ପାଇଁ, କିନ୍ତୁ ଆମର ତାପରେ ତ ଭଗବାନଙ୍କ ବ୍ୟବସ୍ଥାରେ ଏମିତି ହେଲା, ଏସବୁ ଶ୍ଳୋକକୁ ଆସ୍ୱାଦନ କରିବା ପାଇଁ ଭଗବାନଙ୍କର ଗୋଟେ ଆସିଲା ପ୍ରେରଣା ଆସିଲା, ତେଣୁ ଆମେ ସେଟା କରୁଛେ, ତେଣୁ ଏଇଭଳି ଭାବରେ ଶ୍ଳୋକ ଆସ୍ୱାଦନ ଆସ୍ୱାଦନୀୟ ଶ୍ଳୋକ ହଉଛି, ସଂସ୍କୃତ ହଉଛି, ସଂସ୍କୃତ ଭାଷା ସହିତ ଆଉ କୌଣସି ଭାଷା ସମାନ ନାହିଁ, ସଂସ୍କୃତ ଭାଷା ଯଦି ଆମେ ବୁଝିଯିବା ବହୁତ ଆନନ୍ଦ ଲାଗିବ, ସଂସ୍କୃତ ଭାଷା ଏ ବୁଝି ହେଇଯାଉଛି, ସଂସ୍କୃତ ଭାଷା ଆମେ ତ ବହୁତ ଥର କହିଲୁଣି, ସବୁ ପଢୁଛୁ, ସବୁ କରୁଛୁ, ଏ ରହିଛି। ତେଣୁ ଏଇଭଳି ଭାବରେ ଏଇ ଦୁଇଟି ଯୁଗଳ ଗୀତ ଆମେ ଗାନ କଲେ ଆମର ବର୍ତ୍ତମାନ ଏଇ ବେଣୁ ଗୀତ ଉପରେ ଆମର ଚାଲିଛି, ବେଣୁ ଗୀତ ଉପରେ ଏଇ କଥା ସବୁ ଚାଲିଛି, ତେଣୁ ତମେ ଯୋଗାଡ଼ କରିବ ବେଣୁ ଗୀତ ଉପରେ ଗୋଟେ ସଙ୍ଗୀତ ଗାନ କରିବ କହିକି ଆମ କଥାକୁ ବିଷୟ ଦବା, ଠିକ ଅଛି। ଠିକ ଆଜି ସବୁ କାର୍ଯ୍ୟ ହେଲା ତ ଠିକ ନା, ଆଉ କିଛି ଅସୁବିଧା ଅଛି? ଆଚ୍ଛା ହଉ ଠିକ ଅଛି।